ସିରିୟସ୍ ଟପିକ୍ ମନ ଦେଇକି ଶୁଣିବ ହେଲା।
ଆଜିର ଘଟଣା ଅଟେ ଅତି ଗୁରୁତର, ସାରା ଦେଶେ ଚର୍ଚ୍ଚା ଏବେ ସେଇ ବିଷୟର। ପାନ ଦୋକାନଠୁ ଏବେ ପାର୍ଲାମେଣ୍ଟ ଯାଏଁ ସବୁଠେଇ ଏଇ ଚର୍ଚ୍ଚା ଭାରି ଜୋର ହୁଏ।
GST
ଗୁଡ୍ ନାଇଟ୍ ସୁଇଟ୍ ଡ୍ରିମ୍ ଟେକ୍ କେୟାର ବେବି, ଏମିତିକା କହିଲେଣି GST ଭାବି। ଆଉ କିଛି କହୁଛନ୍ତି ଅଲଗା ପ୍ରକାର, ଗାଙ୍ଗୁଲି ସେହେୱାଗ ଆଉ ତେନ୍ଦୁଲକର।
ମୁଁ ବି ତ ଏମିତି ଭାବିଥିଲି।
ୱାନ୍ ନେସନ୍ ୱାନ୍ ଟେକ୍ସ ୱାନ୍ ମାର୍କେଟ ପାଇଁ ସରକାରଙ୍କର ଏଇ ଯୋଜନା ନେଖି ରଖ ଭାଇ। ଧନୀ ଟିକେ ବେଶୀ ଦେବେ, ଗରିବ ବଞ୍ଚିବେ, ସୌକିନିଆ ଲୋକ ଟିକେ ବେଶୀ ନାମ ନେବେ।
ମଦ ରେଟ୍ କ'ଣ ବଢିବ?
ମୋତେ କିନ୍ତୁ ଗୋଟେ ଚିନ୍ତା ପ୍ରବଳ ଘାରିଛି, GST ମୂଳ ଅର୍ଥ କିଏ ସେ ବୁଝିଛି? କାହା ରେଟ୍ ବଢ଼ିଗଲା, କାହାର କମିଲା, କିଏ ସେ ଜାଣିଛି? ମୋତେ କହିଦିଅ ଭଲା।
ପେଟ୍ରୋଲ ତ ସେଇ ରେଟ୍ ଅଛି।
ପାଇଖିନା କଥା ଜହି ବିଜ୍ଞାପନ ହୁଏ, ଛାଡ଼ା କେଉଁ ଠାକୁର ଯିବେ ନୀତି ବୁଝାଯାଏ। ସେ ଦେଶର ଲୋକଙ୍କୁ ଏ କଥା GST କେଉଁ ବାପ ବୁଝେଇବ? ଦିଅ ହେଉ ଉତ୍ତର। ପରିବର୍ତ୍ତନର କଥା ନେତାଙ୍କୁ ଘାରିଛି, ସବୁ ଏଠି ବଦଳିଯିବ ଏଇ ଆଶା ଲିଚି। ଟଙ୍କା ଚେଞ୍ଜ, ଟ୍ୟାକ୍ସ ଚେଞ୍ଜ, ଯୋଜନା ବି ଚେଞ୍ଜ, ଏତେ ଚେଞ୍ଜ କରିଦେଲେଣି ପାଉ ନାହିଁ ରେଞ୍ଜ।
ଜାତୀୟ ପଶୁ ପକ୍ଷୀ ବି ଚେଞ୍ଜ ହେବେ।
ଆମ ଦେଶ ବଡ଼ ବାପୁ ଭାରି ପାରିବାର, ଅଧା ଟାଇମ ବିଦେଶରେ କଟୁଛି ତାଙ୍କର। ବେଳେ ଅଧେ ଆସି ଯଦି ଦେଖନ୍ତେ ଖବର, ଆପେ ଆପେ ଜାଣି ଯାଆନ୍ତେ ଅଛେ ଦିନ ଦେଶର।
ଆଉ ଗ୍ୟାସରେ ସବସିଡି ମିଳୁଛି।
ଆଗରୁ ତ ମିଳୁଥିଲା 400 ଟଙ୍କିଆ ଗ୍ୟାସ, 800 ଟଙ୍କାରେ ଏବେ ମିଳୁଛି ସବସିଡି ନା ଗ୍ୟାସ। ଆମରି ଟଙ୍କା ଆମକୁ ସେ ସବସିଡିରେ ଦେଇ କହୁଛନ୍ତି ଅଛେ ଦିନ ଆଣିଛୁ ଫେରେ।
ଡାଲି 60ରେ ଏବେ 160।
GST ଆମେ ଆଜ୍ଞା ସ୍ୱାଗତ କରୁଛୁ, ହେଲେ ଭୁଲ ଭାଲ କଥା ହେଲେ ସ୍ୱର ଉଠାଉଛୁ। ତୈଳ ଦର ପୃଥିବୀର ସବୁ ଦେଶ ଠାରୁ ଆମ ଦେଶେ ବେଶୀ ଲାଗେ ବୁଝି ନାଇଁ ପାରୁ।
ମୂଳ ରେଟ୍ରୁ 80% ଏକ୍ସଟ୍ରା।
ଯଦି ଚେଞ୍ଜ କରିବାକୁ ଚାହଁ ଏଇ ଦେଶ, ସଂରକ୍ଷଣ ବ୍ୟବସ୍ଥାକୁ କରିଦିଅ ଶେଷ। ଗୋମାଂସ ଭକ୍ଷଣ ଆଉ 3 ତଲାକ କଥା, ଲଜ୍ଜା ଲାଗେ ଆମ ଦେଶେ ଏଇ ଘୃଣ୍ୟ ପ୍ରଥା।
ଯୁଦ୍ଧକୁ ଗଲାବେଳେ ସଂରକ୍ଷଣ ରଖୁନ, ଆଗ SC ST ତାପରେ ଜେନେରାଲ।
ତୈଳ ଦର କମିଗଲେ କରେନ୍ସି କମିବ, ଦେଶର ଉନ୍ନତି ପାଇଁ ବାଟ ଫିଟିଯିବ। ଡିଜିଟାଲି ପ୍ରମୋସନ ଭଲ ତ ଲାଗୁଛି, କାମରେ ଦେଖାନ ଗଲେ ବହୁତ ବାଧୁଛି।
ମୋଦି ସରକାର ଜିନ୍ଦାବାଦ।
ଶିକ୍ଷିତ ସମାଜ ଏବେ ଚିନ୍ତାରେ ପଡ଼ିଛି, ଆଗକୁ ଯାଉଛି ଦେଶ ନା ପଛରେ ପଡ଼ିଛି। ଭଲ ଲାଗିଥିଲେ ଆଜ୍ଞା ଲାଇକ୍ କରିବେ, ସବସ୍କ୍ରାଇବ୍ ସେୟାର କମେଣ୍ଟ ନିଶ୍ଚିତ କରିବେ।
ପପୁ ପମ୍ ପମ୍ କ୍ରିଏସନ୍।
ହଏ 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 ହଏ